ଜିରିମିୟ ଅଧ୍ୟାୟ 41 ଅନନ୍ତର ସପ୍ତମ ମାସରେ ରାଜାର ଅମାତ୍ୟମାନଙ୍କ ମଧ୍ୟରେ ଗଣିତ ରାଜବଂଶୀୟ ଇଲିସାମାର ପୌତ୍ର ନଥନିୟର ପୁତ୍ର ଇସ୍ମାଏଲ ଓ ତାହା ସଙ୍ଗେ 10 ଜଣ ପୁରୁଷ ମିସ୍ପାକୁ ଅହିକାମ୍ର ପୁତ୍ର ଗଦଲିୟ କତିକି ଆସିଲେ, ଆଉ ସେମାନେ ମିସ୍ପାରେ ଏକତ୍ର ଭୋଜନ କଲେ। ସେତେବେଳେ ନଥନିୟର ପୁତ୍ର ଇସ୍ମାଏଲ ଓ ତାହାର ସଙ୍ଗୀ ସେହି 10 ଲୋକ ଉଠି ବାବିଲ ରାଜା ଦ୍ୱାରା ଦେଶର ଶାସନକର୍ତ୍ତା ପଦରେ ନିଯୁକ୍ତ ସାଫନର ପୌତ୍ର ଅହିକାମ୍ର ପୁତ୍ର ଗଦଲିୟକୁ ଖଡ୍ଗାଘାତରେ ବଧ କଲେ। ଆହୁରି ମିସ୍ପାରେ ଗଦଲିୟ ସଙ୍ଗେ ଥିବା ସମସ୍ତ ଜିହୁଦୀୟ ଲୋକଙ୍କୁ ଓ ସେଠାରେ ଯେଉଁ କଲଦୀୟମାନେ ଦେଖାଗଲେ ସେମାନଙ୍କୁ ଅର୍ଥାତ୍ ଯୋଦ୍ଧାମାନଙ୍କୁ ଇସ୍ମାଏଲ ବଧ କଲା। ପୁଣି ସେ ଗଦଲିୟକୁ ବଧ କଲା ଉତ୍ତାରେ ସେ ବିଷୟ କେହି ନ ଜାଣୁନୁ ସିଖିମ୍ ସିଲୋ ଓ ସମରିଆରୁ 80 ଜଣ ପୁରୁଷ କ୍ଷୋର ଦାଢ଼ି ଓ ଛିନ୍ନ ବସ୍ତ୍ର ପରିହିତ ହୋଇ ଆଉ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରି ପୁଣି ସଦାପ୍ରଭୁଙ୍କ ଗୃହରେ ଉତ୍ସର୍ଗ କରିବା ପାଇଁ ଆପଣା ଆପଣା ହସ୍ତରେ ନୈବେଦ୍ୟ ଓ କୁନ୍ଦୁରୁ ନେଇ ଆସୁଥିଲେ। ତହିଁରେ ନଥନିୟର ପୁତ୍ର ଇସ୍ମାଏଲ ସେମାନଙ୍କୁ ଭେଟିବା ପାଇଁ ମିସ୍ପାଠାରୁ ଗଲା, ଆଉ ଯାଉ ଯାଉ ସେ ବାଟଯାକ କ୍ରନ୍ଦନ କରିକରି ଗଲା। ପୁଣି ସେମାନଙ୍କ ସହିତ ସାକ୍ଷାତ ହୁଅନ୍ତେ ସେ ସେମାନଙ୍କୁ କହିଲା, ଅହିକାମ୍ର ପୁତ୍ର ଗଦଲିୟ ନିକଟକୁ ଆସ। ଏ ଉତ୍ତାରେ ସେମାନେ ନଗରର ମଧ୍ୟସ୍ଥାନରେ ଉପସ୍ଥିତ ହୁଅନ୍ତେ, ନଥନିୟର ପୁତ୍ର ଇସ୍ମାଏଲ ଓ ତାହାର ସଙ୍ଗୀ ପୁରୁଷମାନେ ସେମାନଙ୍କୁ ବଧ କରି କୂପରେ ପକାଇଦେଲେ। ମାତ୍ର ସେମାନଙ୍କ ମଧ୍ୟରୁ 10 ଜଣ ଇସ୍ମାଏଲକୁ କହିଲେ, ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭେମାନେ କ୍ଷେତ୍ରରେ ଗହମ ଓ ଜବ ଓ ତୈଳ ଓ ମଧୁ ସଞ୍ଚୟ କରି ପୋତି ଲୁଚାଇ ରଖିଅଛୁ। ତହିଁରେ ସେ କ୍ଷାନ୍ତ ହୋଇ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ବଧ କଲା ନାହିଁ। ଇସ୍ମାଏଲ ଯେଉଁ କୂପରେ ଆପଣା ଦ୍ୱାରା ହତ ଲୋକମାନଙ୍କର ଶବ ଗଦଲିୟର ଶବ ନିକଟରେ ପକାଇଦେଲା, ସେହି କୂପ ଆଶା ରାଜା ଇସ୍ରାଏଲର ବାସା ରାଜାର ଭୟରେ ପ୍ରସ୍ତୁତ କରିଥିଲେ। ପୁଣି ନଥନିୟର ପୁତ୍ର ଇସ୍ମାଏଲ ହତ ଲୋକମାନଙ୍କ ଶବରେ ତାହା ପରିପୂର୍ଣ୍ଣ କଲା। ଏଥିଉତ୍ତାରେ ଇସ୍ମାଏଲ ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ୟାଗଣକୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେ ସମସ୍ତ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନଫସରଦନ ଅହିକାମ୍ର ପୁତ୍ର ଗଦଲିୟ ହସ୍ତରେ ସମର୍ପଣ କରିଥିଲା ସେମାନଙ୍କୁ ବନ୍ଦୀ କରି ନେଇଗଲା। ନଥନିୟର ପୁତ୍ର ଇସ୍ମାଏଲ ସେମାନଙ୍କୁ ବନ୍ଦୀ କରି ଅମନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା। ମାତ୍ର ନଥନିୟର ପୁତ୍ର ଇସ୍ମାଏଲର ଏହିସବୁ ଦୁଷ୍କର୍ମ ବିଷୟ କାରେହର ପୁତ୍ର ଜୋହାନନ ଓ ତାହାର ସଙ୍ଗୀ ସେନାପତି ସମସ୍ତେ ଶୁଣନ୍ତେ, ସେମାନେ ସମସ୍ତ ଲୋକଙ୍କୁ ନେଇ ନଥନିୟର ପୁତ୍ର ଇସ୍ମାଏଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବିୟନସ୍ଥିତ ମହାଜଳାଶୟ ନିକଟରେ ତାହାକୁ ଦେଖିଲେ। ସେତେବେଳେ ଇସ୍ମାଏଲ ସଙ୍ଗେ ଥିବା ସମସ୍ତ ଲୋକ କାରେହର ପୁତ୍ର ଜୋହାନନଙ୍କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ। ତହିଁରେ ଇସ୍ମାଏଲ ଯେଉଁ ଲୋକମାନଙ୍କୁ ମିସ୍ପାରୁ ବନ୍ଦୀ କରି ନେଇଯାଇଥିଲା ସେ ସମସ୍ତେ ଲେଉଟି କାରେହର ପୁତ୍ର ଜୋହାନନ୍ ନିକଟକୁ ଫେରିଆସିଲେ। ମାତ୍ର ନଥନିଅର ପୁତ୍ର ଇସ୍ମାଏଲ ଆଠ ଜଣ ଲୋକ ସହିତ ଜୋହାନନ୍ ନିକଟରୁ ପଳାଇ ଅମନ ସନ୍ତାନଗଣର ନିକଟକୁ ଗଲା। ତହୁ ନଥନିଅର ପୁତ୍ର ଇସ୍ମାଏଲ ଅହିକାମର ପୁତ୍ର ଗଦଲିଓକୁ ବଧ କଲା ଉତାରେ କାରେହର ପୁତ୍ର ଜୋହାନନ୍ ଆପଣା ସଙ୍ଗୀ ସେନାପତିଗଣ ସହିତ ଯେ ସମସ୍ତ ଅବଶିଷ୍ଟ ଲୋକଙ୍କୁ ତାହା ହସ୍ତରୁ ଉଦ୍ଧାର କରି ମିସ୍ପାରୁ ଆଣିଥିଲା ସେମାନଙ୍କୁ ଅର୍ଥାତ୍ ଗିବିଅନ୍ରୁ ଆଣିଥିବା ଯୋଦ୍ଧା ପୁରୁଷମାନଙ୍କୁ ଓ ସ୍ତ୍ରୀ ଲୋକ ବାଳକ ବାଳିକା ଓ ନପୁଂସକମାନଙ୍କୁ ସେ ସଙ୍ଗେ ନେଲା। ଆଉ ସେମାନେ କଲ୍ଦିଓମାନଙ୍କ ସକାଶୁ ମିସରରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ଥାନ କରି ବୈଥେଲହମ୍ ନିକଟସ୍ଥ ଗେରୁତୋକି ମହମରେ ବାସ କଲେ, କାରଣ ନଥନିଅର ପୁତ୍ର ଇସ୍ମାଏଲ ବାବିଲ ରାଜାର ନିଯୁକ୍ତ ଦେଶର ଶାସନକର୍ତ୍ତା ଅହିକାମର ପୁତ୍ର ଗଦଲିଓକୁ ବଧ କରିବା ହେତୁରୁ ସେମାନେ କଲ୍ଦିଓମାନଙ୍କ ବିଷୟରେ ଭୀତ ହୋଇଥିଲେ।